वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् तृतीय स्कंद 13 अध्याय श्लोक 48 ज ज एवं एवं एतां एतां हरिमेधसो हरिमेधसो हरेः हरेः कथां कथां सुभद्रां सुभद्रां कथनीयमायिनः कथनीयमायिनः शृणीत शृणीत भक्त्या भक्त्या श्रवयेत् श्रवयेत् बोषति बोषति जनार्दनो जनार्दनो अस्यासु अस्यासु हृदि हृदि प्रसिदति प्रसिदति ज एवमेतं हरिमेधसो हरे य एवमेतं हरिमेधसो हरे कथां सुभद्रां कथनीयमानिनः कथां सुभद्रां कथनीयमानिनः शृणुयेत् भक्त्या श्रवयेत् वोषतिं शृणुयेत् भक्त्या श्रवयेत् वोषतिं जनार्दनोऽस्यासु हृदि प्रसीदति जनार्दनोऽस्यासु हृदि प्रसीदति य एवमेतां हरिमेधसो हरे कथां सुभद्रां कथनीयमायिनः नीतभक्त्या कथयेत् वोषति जनार्दनस्वासु हृदि प्रसीदति यैवमेधा हरिमेधसो हरे कथं सुभद्रां कथनीयमायिनः श्रुणीतभक्त्या श्रवयेत् वोषतिं जनार्दनोऽस्यासु हृदि प्रसीदति सद्धन्वत् जः जे एवं ए विभावरे एतां एहि हरिमेधस जे भक्तंकर भौतिकस्थित को ध्वंस कर दियंती हरे भगवान हरिंकर कथा कथा सुभद्रां मंगलमय कथनीय कीर्तनीय माइन तांकर अंतरंग शक्तिर कृपा मयंकर श्रुणीत श्रवण करती भक्त्या भक्तिरे श्रवयेत् ये श्रवण करती बा किंबा उसतिं अति सुंदर जनार्दन भगवान अस्य तांकर आशु खूब शीघ्र हृदि हृदय रे प्रसिदति अति प्रसन्न होती प्रकरण भार भक्तगण संसार नाशक भगवान कथा ही कीर्तनर विषय अटे स्वरूप शक्ति विशिष्ट भगवान भगवान बरादेव सुमंगलमयी कमनीय कथा जो भक्ति सहित श्रवण करती समस्त हृदय भगवान विष्णु ଶୀଘ୍ର ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି। ଭାଗବତରେ କୁହାଯାଉଛି ଯେ ଭଗବାନ ତାଙ୍କର ବିଭିନ୍ନ ଅବତାରରେ ଏଠାରେ ଅବତରଣ କରନ୍ତି, ଲୀଳା ପ୍ରକାଶ କରନ୍ତି ଏବଂ ସେ ଲୀଳା କାହାଣୀ ଇତିହାସକାରରେ ରଖିଯାଆନ୍ତି, ଇତିହାସ ଆକାରରେ ରଖିଯାଆନ୍ତି। ତାଙ୍କର ସେ ଲୀଳା କାହାଣୀ ତାଙ୍କ ସଦୃଶ ଦିବ୍ୟ ବା ଅପ୍ରାକୃତ ଅଟେ। ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ କିଛି ଆଶ୍ଚର୍ଯ୍ୟଜନକ କଥା ଶୁଣିବାକୁ ଭଲ ପାଆନ୍ତି, କିନ୍ତୁ ଯେଉଁ ସବୁ କଥା ଆମେ ଶୁଣୁ ସେସବୁ ଅଧିକାଂଶ ମଙ୍ଗଳମୟ ନୁହେଁ କିମ୍ବା ଶ୍ରବଣୀୟ ନୁହେଁ, କାରଣ ସେସବୁ କଥା ଭୂତ ପ୍ରକୃତିର ନୀଚ ଗୁଣ ସମନ୍ୱିତ ଅଟେ। ଜୀବ ମାତ୍ରେ ହିଁ ଚିଦାତ୍ମା ଉନ୍ନତର ଶକ୍ତି ବା ଗୁଣ ବିଶିଷ୍ଟ, ତେଣୁ କୌଣସି ଭୌତିକ ବା ପ୍ରାକୃତିକ କଥା ତା ପକ୍ଷରେ ମଙ୍ଗଳମୟ ହୋଇନପାରେ। ତେଣୁ ବୁଦ୍ଧିମାନ ବ୍ୟକ୍ତିଗଣ ବ୍ୟକ୍ତିଗତ ଭାବେ ମଙ୍ଗଳମୟ ହରିକଥା ଶ୍ରବଣ କରିବା ଉଚିତ ଏବଂ ଅନ୍ୟମାନଙ୍କୁ ଭଗବାନଙ୍କ ଦିବ୍ୟ ଲୀଳା କାହାଣୀ ଶୁଣାଇବା ଉଚିତ, କାରଣ ଏହା ହିଁ ଭୌତିକ ସ୍ଥିତି ଜନିତ ଦୁଃଖ କ୍ଲେଶ ଧ୍ୱଂସ କରିବ। ଭଗବାନ ଅହୈତୁକ କୃପାବଶତଃ ଏ ପୃଥିବୀକୁ ଆସନ୍ତି ଏବଂ ତାଙ୍କର କୃପାର୍ଦ୍ର ପରମ ମଙ୍ଗଳମୟ ଲୀଳା କାହାଣୀ ଏଠାରେ ଛାଡ଼ି ଦେଇ ଯାଆନ୍ତି, ଯାହାଫଳରେ ଭକ୍ତଗଣ ସେ ଲୀଳା କାହାଣୀର ଶ୍ରବଣ କୀର୍ତ୍ତନ କରି ଦିବ୍ୟ ଆନନ୍ଦ ପାଇପାରନ୍ତି। ଆଉ ସୁଶାନ୍ତ ବାବୁଙ୍କ ସହିତ ପୁଣି ବହୁତ ଦିନ ପରେ ଦେଖା ହେଲା। ତେଣୁ ଆମର ଯେଉଁ ଭାଗବତମର ତୃତୀୟ ସ୍କନ୍ଧ 13 ଅଧ୍ୟାୟ ଆଉ 2-3 ଶ୍ଳୋକରେ ସମାପ୍ତ ହେବେ। ସୁଖଦେବ ଭଗବାନ ଶୁକ୍ରଦେବଙ୍କର ଲୀଳା ବର୍ଣ୍ଣନା କରାଯାଉଛି। ତେଣୁ ଏହି ଲୀଳାରେ ଯେଉଁ ଭଗବାନ ହତ୍ୟା କରିବେ ହିରଣ୍ୟାକକୁ, ସେହି କଥାଟିକୁ ଯେତେବେଳେ ପ୍ରଶ୍ନ ପଚାରିବେ ବିଦୁର, ତାକୁ ସେ ବିସ୍ତାର ଭାବରେ 14-19, 13 ଆରମ୍ଭ କରାହେଲା, ତେଣୁ ଆଉ ପୁଣି 14-19 ଏ 6 ଅଧ୍ୟାୟରେ ପୁଣି ବର୍ଣ୍ଣନା କରାଯିବ। ତେଣୁ ଏ ଯେଉଁ ଭଗବାନଙ୍କ କଥା ଯେଉଁ ଶୁଣାହେଉଛି, କାହିଁକି ଆମେ ଭଗବାନ କଥା ଶ୍ରବଣ କରିବା, ଏ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କୁ ଅଭିଶାପ ମିଳିଲା। ସେ ଖବର ପାଇଲେ, ଯଦିଓ ସେ ପୃଥିବୀର ସମ୍ରାଟ ଥିଲେ, ଯଦିଓ ସେ ବ୍ରାହ୍ମଣ ବୈଷ୍ଣବମାନଙ୍କର ଉପାସକ ଥିଲେ, ତାଙ୍କୁ ଆଦର କରୁଥିଲେ, କିନ୍ତୁ ଜୀବନର ପ୍ରଥମଥର ପାଇଁ ଗୋଟିଏ ସେ ଭୁଲ କରିଦେଇଥିଲେ, ବୈଷ୍ଣବମାନଙ୍କ ପାଖରେ ଅପରାଧ କରିଦେଇଥିଲେ। ଅବଶ୍ୟ ଏଇଟା ଭଗବାନଙ୍କର ଇଚ୍ଛାରେ ସଂଗଠିତ ହୋଇଥିଲା। ତେଣୁ ଥରେ ଯେତେବେଳେ ସିଏ ଶିକାର କରିବା ପାଇଁ ଯାଉଥିଲେ, ରାଜାମାନେ କାହିଁକି ଶିକାର କରନ୍ତି ତାର ମଧ୍ୟ ପ୍ରଭୁପାଦ ମହାରାଜ ଉତ୍ତର ଦେଇଛନ୍ତି, ଯେ ରାଜା ଯିଏ କ୍ଷେତ୍ରୀୟ ଯିଏ ସେ ଶିକାର କରିବେ, କାହିଁକି ଶିକାର କରିବା ଦ୍ୱାରା ଯେଉଁମାନେ ଦୁଷ୍ଟ ଜନ୍ତୁ ସବୁ ଅଛନ୍ତି ତାଙ୍କୁ ସେ ଦମନ କରିବେ, ତାଦ୍ୱାରା ଇଏ ତାଙ୍କର ଟ୍ରେନିଂ ଭଳି ତାଙ୍କ ପାଇଁ ହେବ। ତେଣୁ ଜଣେ ଯେତେବେଳେ କ୍ଷେତ୍ରୀୟମାନେ ମାଂସ ଖାଇବା ପାଇଁ ତାଙ୍କର ରହିଛି, ରଜଗୁଣ ତମଗୁଣର ବ୍ୟକ୍ତିମାନଙ୍କ ପାଇଁ ଖାଦ୍ୟ ମଧ୍ୟ ରହିଛି, ମାଂସ ଖାଇବା ପାଇଁ ବର୍ଣ୍ଣନା କରାଯାଇଛି, କେମିତି ମାଂସ ଖାଇବେ ନା ଏଇଭଳି ଭାବରେ ସେ ହତ୍ୟା କରିବେ ପଶୁକୁ, ଦୁଷ୍ଟ ପଶୁମାନଙ୍କୁ ହତ୍ୟା କରିପାରିବେ। ଯାହା ହଉ, ରାଜା ଯେତେବେଳେ ଶିକାର କରୁଥିଲେ ଏବଂ ସେହି ସମୟରେ ତାଙ୍କୁ ଯେତେବେଳେ ବହୁତ ତୃଷା ହେଲା ବା ଶୋଷ ହେଲା, ସେତେବେଳେ ସେ ଯେତେବେଳେ ଯାଇ ପହଞ୍ଚିଲେ ଜଣେ ଆଶ୍ରମ, ଶ୍ରମିକ ଋଷିଙ୍କର ଆଶ୍ରମରେ, ଶ୍ରମିକ ଋଷି ଧ୍ୟାନ ଅବସ୍ଥାରେ ରହିଛନ୍ତି, ତେଣୁ ସେ ରାଜାଙ୍କୁ ଦେଖିପାରିଲେ ନାହିଁ ବା ଜାଣିପାରିଲେ ନାହିଁ। ରାଜା ଯଦିଓ କହିଲେ ଜଳଂ ଦେଇ ଜଳ ପ୍ରଦାନ କରନ୍ତୁ, କିନ୍ତୁ ସେ ଶ୍ରବଣ କରିପାରିଲେ ନାହିଁ, ତେଣୁ ଏଇଥିରେ ତାଙ୍କର କ୍ରୋଧ ଆସିଯାଇଛି। ଜୀବନର ପ୍ରଥମଥର ପାଇଁ ବୈଷ୍ଣବମାନଙ୍କ ପାଖରେ ସେ ଗୋଟେ ଅପରାଧ କରିଦେଇଥିଲେ, ତେଣୁ ସେ କ'ଣ କଲେ ନା ତାଙ୍କର କ୍ରୋଧ ଆସି ସେ ଯେତେବେଳେ ଫେରି ଆସୁଥିଲେ, ସେହି ସମୟରେ ଗୋଟେ ମୃତ ସର୍ପକୁ ନେଇ ସେ ଋଷିଙ୍କର ଗଳାରେ ବେଷ୍ଟନ କରି ଚାଲିଗଲେ। କିନ୍ତୁ ବାଟରେ ସେ ଚିନ୍ତା କରୁଛନ୍ତି ଯେ ପ୍ରକୃତରେ ସେ ମୁନିଙ୍କ ପ୍ରତି ମୋର ଅପରାଧ ହୋଇଗଲାନି ତ, ସେ ପ୍ରକୃତରେ ଧ୍ୟାନରତ ନଥିଲେ ତ, ପ୍ରକୃତରେ ଧ୍ୟାନରତ ଥାଇପାରନ୍ତି, ମୁଁ ତାଙ୍କ ପ୍ରତି ଅପରାଧ ହୋଇଗଲା। ଏଇଭଳି ଭାବରେ ଚିନ୍ତା କରୁଥିବା ସମୟରେ ସେ ଖବର ପାଇଲେ ଯେ ସେ ମୁନିଙ୍କର ଯେ ପୁତ୍ର 5 ବର୍ଷର ବାଳକ, ସେ ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି ଯେ 7 ଦିନରେ ତାଙ୍କର ମୃତ୍ୟୁ ହେବ। ତେଣୁ ଏ କଥା ଶୁଣି ସେ ଆନନ୍ଦିତ ହେଲେ, ସେ ଭୟ କଲେ ନାହିଁ ବା ଉଦ୍ବିଗ୍ନ ହେଲେ ନାହିଁ, ସେ ଆନନ୍ଦିତ ହେଲେ କାହିଁକି ନା ସେ ଜାଣିଲେ ଏ ମନୁଷ୍ୟ ଜୀବନ ଯେଉଁ ଅନିଶ୍ଚିନ୍ତ ରହିଛି, କେତେବେଳେ କାହାର ଶେଷ ମୁହୂର୍ତ୍ତ ଆସି ପହଞ୍ଚିଯିବ କେହି ଜାଣିନାହାନ୍ତି। ଆମର ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ବ୍ୟାସଦେବ, ଯିଏକି ସମସ୍ତ ଶାସ୍ତ୍ର ରଚନା କଲେ, ଭଗବାନଙ୍କର ପିତା, ଭଗବାନଙ୍କର ଅବତାର, ତାଙ୍କର ପିତା ପରାଶର ମୁନି ଏବଂ ପରାଶରଙ୍କ ପିତା ସେ ବ୍ୟାସଦେବଙ୍କର ପିତାମହ ହେବେ, ତେଣୁ ସିଏ ଚିନ୍ତା କଲେ ମୋର କେତେବେଳେ ମୃତ୍ୟୁ ହେବ କେମିତି ଜାଣିବା, ବ୍ୟାସଦେବ ଏତେ ମୋର ନାତି ଏତେ ଜ୍ଞାନବାନ ରହିଛି ଏତେ ଶାସ୍ତ୍ର ସବୁ ରଚନା କଲାଣି, ତେଣୁ ତାଙ୍କୁ ପଚାରିଲେ ଏ ନାତି ମୋର କେବେ ମୃତ୍ୟୁ ହେବ, ତୁ ଟିକେ ମୋ ମୃତ୍ୟୁକୁ ଟିକେ ଏଡ଼େଇ ଦେଇପାରିବୁ ନାହିଁ? ନା ହଉ ଠିକ୍ ଅଛି ଚାଲନ୍ତୁ ଯିବା କହିକରି ସେ ଗଲେ ଯମରାଜ ପାଖକୁ ଗଲେ। ଯମରାଜ ପାଖକୁ ଯେତେବେଳେ ଯାଇଛନ୍ତି ଯମରାଜ କହିଲେ ଯେ ମୁଁ ତ ହିସାବ କରୁନି କେବେ ତାଙ୍କର ଇଏ ହେବ, ଦେଖନ୍ତୁ ସେ ଆମର ରହିଛନ୍ତି ଯେଉଁ କିଏ ଚିତ୍ରଗୁପ୍ତ ତାଙ୍କୁ ପଚାରନ୍ତୁ। ଚିତ୍ରଗୁପ୍ତ ଦେଖିକିରି କହିଲେ କାଇଁ ୟାଙ୍କର ଜଣାପଡ଼ୁନାହିଁ କିଛି, ତାଙ୍କ ଏ ବିଷୟରେ କିଛି ଜଣାପଡ଼ୁନାହିଁ। ତେଣୁ ଚିତ୍ରଗୁପ୍ତ ଯମରାଜଙ୍କ ସହିତ ବ୍ୟାସଦେବ ଏବଂ ତାଙ୍କର ପିତାମହ ଅଜାଙ୍କ ସହିତ ସେମାନେ ଗଲେ କାଳଙ୍କ ପାଖକୁ ଗଲେ ମହାକାଳ। ତେଣୁ ମହାକାଳ ଦେଖିଲେ ମହାକାଳ ଦେଖିଲେ ଯେ ତାଙ୍କର ଯେଉଁ ରହିଛି ପ୍ରକୃତରେ ଯେତେବେଳେ ସେ ବ୍ୟକ୍ତି ତାଙ୍କର ନାତି ବ୍ୟାସଦେବଙ୍କ ସହିତ ଚିତ୍ରଗୁପ୍ତଙ୍କ ସହିତ ଯମରାଜଙ୍କ ସହିତ ଯେତେବେଳେ ଆସି ତାଙ୍କ ପାଖରେ ପହଞ୍ଚିବେ ସେଇଟା ତାଙ୍କର ମୃତ୍ୟୁର ସମୟ ହେବ। ତେଣୁ ଯାହା ହେଉ ଏଇ ଯେଉଁ ମୃତ୍ୟୁ କାହାର କେତେ ଆୟୁଷ ରହିଛି, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ଆମର ପୂର୍ବ ଜନ୍ମର କର୍ମଫଳ ଅନୁସାରେ ନିୟନ୍ତ୍ରିତ ହୋଇକି ରହିଛି। କେତେ ଜଣ ଜନ୍ମ କେଉଁଠି ଜନ୍ମ ପାଇବ, କେତେ ବର୍ଷ ବଞ୍ଚିବ, କେତେ ଆୟୁଷ ତାଙ୍କର ହେବ ଏସବୁ ପୂର୍ବ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇଛି। ତେଣୁ ଆମେ କେହି ଜାଣିନେ ପ୍ରକୃତିରେ ଆମର ଅନ୍ତିମ ମୁହୂର୍ତ୍ତ କେଉଁ ସମୟରେ ଆସିବ, କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ଜାଣିଲେ ଯେ ତାଙ୍କର ସାତ ଦିନରେ ମୃତ୍ୟୁ ହେବ ସେତେବେଳେ ସେ ଆନନ୍ଦିତ ହୋଇଗଲେ। ତେଣୁ ସେ ସମଗ୍ର ପୃଥିବୀର ଯେଉଁ ଶାସନ ଭାର ତାଙ୍କ ଉପରେ ଥିଲା ତାଙ୍କର ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ପ୍ରଦାନ କରି ଆସି ପଳାଇ ଆସିଲେ ଗଙ୍ଗା ନଦୀ ତଟକୁ, ଯେଉଁ ରହିଛି କ'ଣ ସେ ସ୍ଥାନ ନା ସୁକ୍ତାଲ, ଦିଲ୍ଲୀ ପାଖରେ ରହିଛି ଗଙ୍ଗା ନଦୀ ତଟରେ ସୁକ୍ତାଲ ବୋଲି ଜାଗା ଅଛି, ସେ ସ୍ଥାନ ବର୍ତ୍ତମାନ ମଧ୍ୟ ରହିଛି। ତେଣୁ ସେ ସୁକ୍ତାଲ ପାଖରେ ଆସି ପହଞ୍ଚିଗଲେ ଆଉ ସେ ନିର୍ଣ୍ଣୟ ନେଲେ ବା ସେ ଇଏ କଲେ ଯେ ଚିନ୍ତା କଲେ ଯେ କୌଣସି ଖାଦ୍ୟ ବା ପାନୀୟ ଗ୍ରହଣ କରିବେ ନାହିଁ। ତେଣୁ ଏ କଥା ସମଗ୍ର ବ୍ରହ୍ମାଣ୍ଡର ମୁନି ଋଷିମାନେ ଖବର ପାଇ ଆସି ପହଞ୍ଚିଗଲେ ଏବଂ ସେମାନଙ୍କୁ ଦେଖି ପରୀକ୍ଷିତ ମହାରାଜ ତାଙ୍କୁ କହୁଛନ୍ତି ଯେ ମୋର ବର୍ତ୍ତମାନ ସାତ ଦିନ ଆୟୁଷ ଅଛି, ମୁଁ କ'ଣ କରିବି, ମୋତେ କୁହନ୍ତୁ ମୁଁ କ'ଣ କରିବି। ସେ ଯେଉଁ ମୁନି ଋଷିମାନେ ତାଙ୍କ ଭିତରେ ନିର୍ଦ୍ଦିଷ୍ଟ ଭାବରେ ସ୍ଥାପନ କରିପାରୁନଥିଲେ କେଉଁ କାର୍ଯ୍ୟଟି କରିବା କଥା, ଶାସ୍ତ୍ରରେ ବହୁ କଥା ଲେଖାଯାଇଛି, 10ଟି ରହିଛି ଅପବର୍ଗ ବା ଏହି ଅପବର୍ଗରୁ ମୁକ୍ତି ହେବା ପାଇଁ, ଏ ବୌଦ୍ଧିକ ଜଗତରୁ ମୁକ୍ତି ହେବା ପାଇଁ 10ଟି ଉପାୟ ରହିଛି, ମୌନ ବ୍ରତ ସୁତ ତପ ଅଧ୍ୟୟନ ଜପ ସମାଧି ଇତ୍ୟାଦି ବହୁତ ଅନେକ ପ୍ରକାର ଦାନ ଇତ୍ୟାଦି ବହୁତ ପ୍ରକାର ରହିଛି। ତେଣୁ କେଉଁଟା କଲେ ଯେ ପରୀକ୍ଷିତ ମହାରାଜ ପ୍ରତି ଠିକ୍ ହେବ ସେମାନେ ଠିକ୍ କରିପାରୁନଥିଲେ। କିନ୍ତୁ ସେହି ସମୟରେ ସୁଖଦେବ ଗୋସ୍ୱାମୀ ଯିଏକି ବ୍ୟାସଦେବଙ୍କର ପୁତ୍ର, ବ୍ୟାସଦେବ ମଧ୍ୟ ସେଇଠି ଅଛନ୍ତି, ବ୍ୟାସଦେବଙ୍କର ଗୁରୁ ନାରଦମୁନି ମଧ୍ୟ ସେଇଠି ଅଛନ୍ତି ଏବଂ ପରଶୁରାମ ସେଇଠି ଅଛନ୍ତି, ବହୁତ ମୁନି ଋଷିମାନେ ସେଇଠି ଅଛନ୍ତି, କିନ୍ତୁ ତଥାପି ସେମାନଙ୍କ ଭିତରେ ସେମାନେ ନିର୍ଣ୍ଣୟ ନେଇପାରୁନଥିଲେ କେଉଁଟା କରିବା କଥା। କିନ୍ତୁ ବ୍ୟାସଦେବଙ୍କର ପୁତ୍ର ଉଲଗ୍ନ ଅବସ୍ଥାରେ ଆସୁଛନ୍ତି, ଯଦିଓ ସେ ବୟସ ତାଙ୍କୁ ଯୁବକ ଅବସ୍ଥାରେ ଅଛନ୍ତି କିନ୍ତୁ 16 ବର୍ଷର କିଶୋର ଅବସ୍ଥାରେ ରହି ବୋଲି ଦେଖାଯାଉଛନ୍ତି ସେ, ଏବଂ ତାଙ୍କୁ ଦେଖି ସମସ୍ତ ମୁନି ଋଷିମାନେ ଦଣ୍ଡାୟମାନ ହୋଇ ତାଙ୍କୁ ପ୍ରଣାମ ଓ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ସେଇଠି ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଗୋଟିଏ ବ୍ୟାସାସନ ପ୍ରଦାନ କରି ତାଙ୍କୁ ଏହି ପ୍ରଶ୍ନଟି ପଚାରିଥିଲେ ଯେ ପ୍ରଭୁ ଅତ ପୃଚ୍ଛାମି ସଂସିଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷସ୍ୟ ଇହ ଯତ୍ କାର୍ଯ୍ୟ ମ୍ରିୟ ମାଣସ ସର୍ବଥା ଯତ୍ ସ୍ୱତବ୍ୟମ୍ ଅଥ ଜାପ୍ୟମ୍ ଯତ୍ କର୍ତ୍ତବ୍ୟମ୍ ମୃଭି ପ୍ରଭୁ ସ୍ମର୍ତ୍ତବ୍ୟମ୍ ଭଜନୀୟମ୍ ବା ବୃହି ଯଦ୍ବା ବିପର୍ଯ୍ୟମ୍। ମୋର କ'ଣ କରିବା କଥା, ଏଇଠି ଯେଉଁ ପ୍ରଶ୍ନ ପଚାରୁଛି ନା କ'ଣ ଆମେ କଥା ଶ୍ରବଣ କରିବା, ଏହି ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ, କ'ଣ ମୋର ଜୀବନରେ କେମିତି ସିଦ୍ଧି ଲାଭ କରିବା, ବର୍ତ୍ତମାନ 7 ଦିନ ଆୟୁଷ ଅଛି, ମୋର ଏ 7 ଦିନରେ କ'ଣ ମୁଁ ସିଦ୍ଧି ଲାଭ କରିପାରିବି, ଏଇ ମନରେ ତାଙ୍କର संशय आसी तेणु से पचन अत पृछामी संसिधिम योगिनाम परम गुरु ए गुरुदेव गुरुदेव ये समस्त मुनि ऋषि मैंने आपन को सम्मान प्रदर्शन करसंती तेणु आपण समस्त गुरु योगिनाम परम गुरु तेणु पुरुष से ही जत कार्य मनुष्यर कौन कर्तव्य विशेष भाव वीरमाण से सर्वथा जो मैंने मृत्यु आसन मृत्यु मुखर अच्छा कौन कर्तव्य जत श्रोतव्यम कौन से शुणा कथा अथ जाप्यम बा जप करने कथा कौन बामर्थ कौन स्मरण करने कथा क्या भजन करने कथा जहाँफल कि जन सिद्धि लाभ करें विशेष भाव मोर सात दिन आयुष अच्छी मु कौन कर तेणु ये प्रश्नर उत्तर में सुखदेव गोस्वामी एत प्रीत हो जाती से भगवान को मंगलाचरण करने भूलीगले सीधा सड़क उत्तर दे बरियान ऐसे प्रश्न ये परीक्षित तुम जो प्रश्न पचार बहुत श्रेष्ठ प्रश्न पचार कारण मनुष्य मानी ये प्रश्नटी पचार कथा समस्त मनुष्य मान प्रश्न पचार कथा तेणु से कहले साधारणत लोक मैंने जो परीक्षित महाराज प्रश्न पचारे जद बा ब्रुई विपर्जय कौटा करवा कथा नुह से मत कहतु तेणु जोटा करवा कथा नुह से आरंभ कले उत्तर कहीं साधारण लोक मैंने जोटा करवा कथा नुह ता तेणु से कहले परीक्षित स्वतव्यादी राजेन्द्र नृणाशंति सहस्रश अपसत आत्मतत्व गृहेशु गृह मेदीना बहुत कथा शुणुंती कौंती स्मरण कर देखुंती इत्यादि करु जोटा करवा कथा नुह ता शतकड़ा अनशत भाग लोक से करेणु परीक्षित महाराज चिंता करें मोर कौन कर्तव्य ना तस्मात तेणु प्रथम परीक्षित महाराज को सुखदेव गोस्वामी कहते हे परीक्षित तुम भावुच तुम सात दिन आयुष अच्छी कौन कहीं व्यस्त होस्त हो जाऊ कि ना ना खट्वांग नाम राजस्य ज्ञाता यताम आयुष मुहूर्ता सर्वमुत्सृज्य गतवान अभयं हरिम हे परीक्षित जे राजा थे खट्वांग महाराज जे कि सूर्य वंश से भगवान रामचंद्र पूर्व वंशधर से जोबले एत शक्तिशा थे देवता मैंने निमंत्रण कर नौते असुर सहित युद्ध साय करने तेणु से जोबले से असुर पराजय कर सारे जो देवता मैंने पचारे हे महाराज आपण आमको बहुत साय कले तेणु आपण को आम कौन प्रतिबदल कौन दे पारू तेणु खट्टांग महाराज कहले आपण मत मुक्ति प्रदान करते हैं भौतिक जगत के मुक्त हेबी ना से आम मुक्त हो पार आपके मुक्ति देव ना ठार ठीक अच्छे तुम मत कह मोर के आयुष अच्छी तापर मुझे चिंता करी कौन बर ने तेणु से मैंने देखिले कहले गोटे मुहूर्त अच्छी 48 मिनिट मुहूर्त कह 48 मिनिट कहे ये आप आयुष अच्छी ना ये आयुष कौन आनंद उपभोग करी मत गोटे एभली द्रुतगामी जान दिंतु जो जान साहय मु स्वर्ग लोक रु पृथ्वी पृष्ठ को आसवि तेणु से जानटे देवता मैंने देले से जान रे से बहुत द्रुतगामी जान रे आसी पहुँची गले पृथ्वी पृष्ठ से जो रही रामचंद्र जो जन्मस्थान कौन अयोध्या अयोध्या आसी पहुँची गले से भगवान ध्यान करी भगवत धाम को चलीगले गोटे मुहूर्त से भगवान प्राप्त हो पारे तवापि तरी कौरव्य सप्ताह जीवितावधी ये कौरव्य ये कुरुवंशर वंशधर परीक्षित तुम तो सप्ताह आयुष अच्छी तेणु उपकल्प्य तत्सर्व तावत जत सांपरायिकम तुम परजन्मपी वर्तमान ये सात दिन पर्याप्त अच्छी तेणु तुम्हें ये सात दिन में तस्मात भारत सर्वात्मा भगवान ईश्वर हरि श्रोतव्य कृतव्य स्मर्तव्यश्चेतभय तुम्हें वर्तमान श्री भगवान जे कि तस्मात भारत सर्वात्मा जे कि सर्वात्मा समस्त हृदय रही परमात्मा रूप रही सर्वात्मा से एवं सी हूँ नियंत्रणकारी एवं सी हूँ हरि से मंगल प्रदान करती समस्त अमंगल दूर कर दिखती से हरिंर कथा श्रवण कर कथा कीर्तन कर विषय स्मरण कर कारण ये भक्तिर नौटी अंग रही तादर ये तीनो अंग हूँ श्रेष्ठ श्रवण कीर्तन एवं स्मरण କିନ୍ତୁ ଲୋକମାନେ ସେ କଥା ଭଗବାନ କଥା ସ୍ମରଣ ନ କରି ଲୋକମାନେ ଏଇ ଭୌତିକ କଥାରେ ତାଙ୍କର ସମୟ ବିତି ଯାଉଛି। ନିଦ୍ରୟା ରେତେ ନକ୍ତଂ ବ୍ୟବହାରେନ ଚବାବୟ ଦିବାଚାର୍ଯ୍ୟ ରାଜନ କୁଟୁମ୍ବ ଭରଣୀନ ବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅସତ୍ସୁ ଅପି ତେଷାଂ ପ୍ରମତ୍ତ ନିଧନଂ ପଶ୍ଚନ୍ ଅପି ନ ପଶ୍ୟତି। ଲୋକମାନେ ନିଦ୍ରାରେ ତାଙ୍କର ରାତ୍ରି ବିତି ଯାଉଛି ବା ସ୍ତ୍ରୀ ସଙ୍ଗରେ ବିତି ଯାଉଛି। ସକାଳ ହେଲେ କେଉଁଠୁ ଧନ ରୋଜଗାର ହେବ ସେଇଥିପାଇଁ ଚିନ୍ତା ରହୁଛି, କୁଟୁମ୍ବ କେମିତି ପାଳନ କରିବେ ସେଇଥିପାଇଁ ଚିନ୍ତା କରୁଛି, ଏବଂ ସେମାନେ ନିଜର ସ୍ତ୍ରୀ ଛୁଆମାନଙ୍କୁ ପିଲାମାନଙ୍କୁ ଭାବୁଛନ୍ତି ଆମର ସୈନ୍ୟ ଆମକୁ ରକ୍ଷା କରିବେ। ଯଦିଓ ତାଙ୍କର ମଧ୍ୟ ମୃତ୍ୟୁ ହେଉଛି କିନ୍ତୁ ତାଙ୍କର ମୃତ୍ୟୁକୁ ଦେଖିକି ମଧ୍ୟ ସେ ଦେଖିପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ଲୋକମାନେ ତାଙ୍କର ମନୁଷ୍ୟ ଜୀବନଟା ନଷ୍ଟ କରିଦେଉଛନ୍ତି। ସୁଖଦେବ ଗୋସ୍ୱାମୀ ବହୁତ ମନ ଦୁଃଖରେ କଥା କହୁଛନ୍ତି। ତେଣୁ ପ୍ରକୃତରେ ଏଇ ଭଗବାନ କଥା ଭଗବାନ ଯେଉଁ ଆସି ଲୀଳା କରୁଛନ୍ତି ଆର ଉଦ୍ଦେଶ୍ୟ ହେଉଛି ଏଇଟା, ଆମେ ସେଇ ଭଗବାନଙ୍କ ଲୀଳାକୁ ସ୍ମରଣ କଲେ ବା କୀର୍ତ୍ତନ କଲେ ବା ପାଠ କଲେ ଏହାଦ୍ୱାରା ଆମେ ପ୍ରକୃତ ମଙ୍ଗଳ ହୋଇପାରିବ। ଏ ଭୌତିକ ଜଗତ ହେଉଛି ଅମଙ୍ଗଳମୟ ଜଗତ, ତେଣୁ ଏ ଅମଙ୍ଗଳରୁ ଦୂର ହେବା ପାଇଁ ମଙ୍ଗଳପ୍ରାପ୍ତ ହେବା ପାଇଁ କେବଳ ଏଇ ଭଗବାନଙ୍କର କଥା ଶ୍ରବଣ କରିବା କଥା, ସ୍ମରଣ କରିବା କଥା, କୀର୍ତ୍ତନ କରିବା କଥା। ତେଣୁ ମୈତ୍ରମୁନି ବିଦୁରଙ୍କୁ ଯେତେବେଳେ ସୁଖଦେବ ଭଗବାନଙ୍କର ଶୁକରଦେବଙ୍କର ବିଷୟରେ ବର୍ଣ୍ଣନା କଲେ ଅନ୍ତିମରେ କଥା କହୁଛନ୍ତି, ଜ ଏବଂ ଏତଂ ହରିମେଧସୁ ହରି ହରିମେଧସ ହରି ହରିଙ୍କର ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇଟି ଅର୍ଥ କ'ଣ ନା ସର୍ବ ଅମଙ୍ଗଳ ହରେ ଏବଂ ପ୍ରେମ ଦିଆ ହରେ ମନ। ସମସ୍ତଙ୍କର ସବୁକିଛି ଅମଙ୍ଗଳ ହରଣ କରିନିଅନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ସେ ହରଣ କରନ୍ତି ବା ଆକର୍ଷଣ କରନ୍ତି। ତେଣୁ ସେ ହେଉଛନ୍ତି ହରିମେଧସ। ହରିମେଧସ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ କହିଛନ୍ତି ସେ ହରି ଯିଏକି ହରିଙ୍କ ବିଷୟରେ ଆମେ ଯଦି ଶ୍ରବଣ କରିବା ବା କୀର୍ତ୍ତନ କରିବା ବା ସ୍ମରଣ କରିବା ବା ଯେଉଁ ଭକ୍ତି ଦ୍ୱାରା ହରିଙ୍କ ସହିତ ସଂଯୁକ୍ତ ହେବା ତାହେଲେ ସେ ଆମର ମେଧା ଆମର ବୁଦ୍ଧିକୁ ଏଇ ଯେଉଁ ସଂସାରଗାମୀ ହେଇଛି ବୁଦ୍ଧି ଏଇ ବୁଦ୍ଧିରୁ ବୁଦ୍ଧିକୁ ସଂସାର ମାର୍ଗରୁ ଦୂରେଇ ନିଅନ୍ତି, ବୈକୁଣ୍ଠ ଧାମକୁ ନେଇଯାଆନ୍ତି ଆମ ବୁଦ୍ଧିକୁ। ମେଧ ମେଧ ସହ ହେଉଛି ବୁଦ୍ଧି। ପ୍ରଭୁପାଦ ମହାରାଜ କହନ୍ତି ଯେ ମେଧା ସବଷ୍ଟାନ୍ସ ବା ଏ ଯେଉଁ ମେଧାକୁ ଇଂରାଜୀରେ ଗୋଟେ କ'ଣ କହନ୍ତି ତାକୁ ସେରେବ୍ରମ ଗୋଟେ ରହିଛି ଆମ ମସ୍ତିଷ୍କରେ ସେରେବ୍ରମ, ତା ଦେହରେ ଏଇ ବୁଦ୍ଧିର ସବୁ ରହିଛି, ବୁଦ୍ଧି ତ ସବୁ ରହିଛି ତା'ର ତୈଳ ମାନେ କ'ଣ ଲିକ୍ୱିଡ ଜିନିଷ ସବୁ ରହିଛି ସେଥିରେ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ କହିଛନ୍ତି ଯେ ମନୁଷ୍ୟର ଯେଉଁ ମସ୍ତିଷ୍କ ରହିଛି ତା ଦେହରେ ଯେଉଁ ବ୍ରେନ୍ ରହିଛି ବ୍ରେନ୍ଟା ତା'ର ଅଧିକ ଶକ୍ତିଶାଳୀ ବ୍ରେନ୍ ରହିଛି, 64 ounce ପର୍ଯ୍ୟନ୍ତ ରହିଛି। ବୈଜ୍ଞାନିକମାନଙ୍କର ହିସାବ କରି ଦେଖାଯାଇଛି 64 ounce ପର୍ଯ୍ୟନ୍ତ ରହିଛି ସେ ଯେଉଁ ବ୍ରେନ୍ ସବଷ୍ଟାନ୍ସ ମସ୍ତିଷ୍କରେ, କିନ୍ତୁ ସ୍ତ୍ରୀ ଲୋକମାନଙ୍କର ଏତେ ଉନ୍ନତ ମସ୍ତିଷ୍କ ନୁହଁ ବା ବ୍ରେନ୍ ନୁହଁ, ତାଙ୍କର ମ୍ୟାକ୍ସିମମ୍ ହିସାବ କରାଯାଇଛି ରେକର୍ଡ଼ ହେଉଛି 36 ounce। ପୁରୁଷମାନଙ୍କର 64 ounce ଥିଲା ବେଳେ ସ୍ତ୍ରୀ ଲୋକମାନଙ୍କର 36 ounce। ଏ ମେଧା ବା ଏଇ ଯେଉଁ ବୁଦ୍ଧି ରହିଛି ଆମର, ଏ ବୁଦ୍ଧି ହେଉଛି ବହୁତ ଉନ୍ନତ ସ୍ତରର। ଆମର ଯେଉଁ ରହିଛି ଯେଉଁ ସୂକ୍ଷ୍ମ ଶରୀର ରହିଛି ମନ ବୁଦ୍ଧି ଏବଂ ଅହଂକାର, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ଅର୍ଜୁନ ଇନ୍ଦ୍ରିୟାଣି ପରାଣି ଆହୁର, ଇନ୍ଦ୍ରିୟମାନଙ୍କ ଠାରୁ ଉର୍ଦ୍ଧ୍ୱରେ ହେଉଛି କ'ଣ ନା ମନ। ଇନ୍ଦ୍ରିୟାଣି ପରାଣି ଆହୁର ଇନ୍ଦ୍ରିୟ ପରଂ ମନ, ମନସ୍ତୁ ପରା ବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସ, ମନରୁ ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି। ତେଣୁ ଏ ବୁଦ୍ଧିର କେତେ ପୋଜିସନ ଆମେ ଚିନ୍ତା କରିବା କେତେ ଉନ୍ନତ ସ୍ତରରେ ଅଛି ବୁଦ୍ଧି, କିନ୍ତୁ ସାଧାରଣତଃ ବୁଦ୍ଧିଟାକୁ ସେମାନେ ଲୋକମାନେ କେଉଁ ଭାବରେ ଲଗାନ୍ତି ନାଇଁ ପଶୁ ସ୍ତରରେ ସେମାନଙ୍କର ବୁଦ୍ଧି ଲଗେଇ ଦିଅନ୍ତି। ଭାଗବତ ଦର୍ଶନ ସ୍କନ୍ଧରେ କହିବେ ଭଗବାନ କହିବେ କୁରୁକ୍ଷେତ୍ରରେ ଗୋଟେ ଥର ସୂର୍ଯ୍ୟ ପରାଗ ପଡ଼ିଥିଲା, ସବୁ ମୁନି ଋଷିମାନେ ଆସିଥିଲେ, ଦ୍ୱାରକାରୁ ଭଗବାନ ବି ଯାଇଥିଲେ, ତାଙ୍କର ଯେଉଁ ପରମ୍ପରା ଯେଉଁ ତାଙ୍କ ପରିବାର ବର୍ଗମାନେ ସବୁ ଯାଇଥିଲେ, ବୃନ୍ଦାବନରୁ ମଧ୍ୟ ଆସିଥିଲେ, ଗୋପୀମାନେ ଆସିଥିଲେ, ନନ୍ଦ ମହାରାଜ ଆସିଥିଲେ, ଯଶୋଦା ମହାରାଣୀ ଆସିଥିଲେ, ଏବଂ କ'ଣ ଦିଲ୍ଲୀରୁ ବା ଯେଉଁ ରହିଛି ହସ୍ତିନାପୁର ମଧ୍ୟ ପାଣ୍ଡବମାନେ କୌରବମାନେ ସମସ୍ତେ ଯାଇ ପହଞ୍ଚିଥିଲେ ସେଇଠି କୁରୁକ୍ଷେତ୍ରରେ। ସେଇ କୁରୁକ୍ଷେତ୍ରରେ ମୁନି ଋଷିମାନଙ୍କୁ ଭଗବାନ ନିଜେ ତାଙ୍କୁ ଏଇ ଉପଦେଶ ଦେଇଥିଲେ, ଏଇ ଜ୍ଞାନଟି ଦେଇଥିଲେ। ସେ କହୁଛନ୍ତି ଯଶାତ୍ମ ବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି କଳତ୍ରାଧିଶୁ ଭୌମ୍ୟ ଇଜ୍ଜଧି ଯତୀର୍ଥ ବୁଦ୍ଧି ଶରଣୀ ନ କରିଚିତ୍ ଜନିଷୁ ଅଭିଜ୍ଞେଷୁ ସଏବ ଗୋଫର। ଧି ଯେଉଁ ବୁଦ୍ଧି କଥା ପଡ଼ିଛି ସେ ବୁଦ୍ଧି କଥା ସେ କହୁଛନ୍ତି ଭଗବାନ। ସାଧାରଣତଃ ଲୋକମାନଙ୍କ ବୁଦ୍ଧି କିଭଳି ନା ଯଶ୍ୟାତ୍ମ ବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି ଯଶ୍ୟାତ୍ମ ବୁଦ୍ଧି ସେମାନେ ଭାବୁଛନ୍ତି ଆମେ କିଏ ବା ଆତ୍ମା ଆମେ କିଏ ଆତ୍ମା କିଏ ନା ଏଇ ଗୁଣପ ଏଇ ଯେଉଁ ଶରୀର ରହିଛି କଫବାତ ପିତ୍ତ ଏ ଶରୀରଟି ହେଉଛି ଗୋଟେ କୁଣପ ବା କୋଳ ଭଳି କଭରିଂ ଭଳି ତେଣୁ ସେମାନେ ଭାବନ୍ତି ଏଇ ଶରୀରଟି ହେଉଛି ଆମ ଆତ୍ମା ଯଶ୍ୟାତ୍ମ ବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ। ଆଉ ଟିକେ ଯେଉଁମାନଙ୍କ ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି କଳତ୍ରାଦିଶୁ ଭୌମ୍ୟ ଇଜ୍ଜଧି କଳତ୍ର କହିଲେ ପତ୍ନୀ ଆଉ ପିଲା ଛୁଆ ଇତ୍ୟାଦି ସେମାନେ ଭାବୁଛନ୍ତି ଏମାନେ ହେଉଛନ୍ତି ଆମର ଆତ୍ମା କଳତ୍ରାଦିଶୁ ଭୌମ୍ୟ ଇଜ୍ଜଧି। ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଭୌମ୍ୟ ଯେଉଁ ଭୂମିରେ ଜନ୍ମ ହେଲେ ମାତୃଭୂମି ସେ ହେଉଛି ଆମର ଆତ୍ମା ଆତ୍ମା ଭଳି ଭୌମ୍ୟ ଅଛି ଯତୀର୍ଥ ବୁଦ୍ଧି ଶରୀରରେ ଯେଉଁମାନେ ଆଉ ଟିକେ ଉନ୍ନତି ପାଉଛନ୍ତି ନା ନା ସେଠିକିରେ ଆମର ଜୀବନ ର ଆବଶ୍ୟକତା ପୂରଣ ହେବନି ତୀର୍ଥ କରିବା ଆମେ ତୀର୍ଥ କଲେ କ'ଣ ପାଉଛନ୍ତି ସେମାନେ ନା ଯେଉଁ ରହିଛି ନିକଟରେ ପୁଷ୍କରିଣୀ ରହିଛି ବା ସମୁଦ୍ର ରହିଛି ବା ନଦୀ ରହିଛି ସେଠି ସ୍ନାନ କରିଦେଲେ ସେମାନେ ଭାବନ୍ତି ତୀର୍ଥ ହୋଇଗଲା। ତେଣୁ ଯଦିଓ ସେମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି ଲୋକମାନେ ତାଙ୍କୁ ପୂଜା କରନ୍ତି କିନ୍ତୁ ପ୍ରକୃତରେ ତାଙ୍କର ବୁଦ୍ଧି କେଉଁଭଳି ଭାବରେ ନା ସଏବ ଗୋଖର ନିଶ୍ଚିନ୍ତ ଭାବରେ ସେମାନଙ୍କର ବୁଦ୍ଧି ହେଉଛି ପଶୁ ସ୍ତରରେ ଅଛି ଗୋ କହିଲେ ଗାଭୀ ଖର କହିଲେ ଗଧ ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ। ସାଧାରଣତଃ ଲୋକମାନଙ୍କ ବୁଦ୍ଧି ଏଇଭଳି ଭାବରେ ଏଇ ଶରୀର ଚେତନାରେ ହିଁ ରହୁଛି କିନ୍ତୁ ଏଇ ବୁଦ୍ଧି ଦ୍ୱାରା ହରିମିୟ ଦେଶ ଏଇ ବୁଦ୍ଧିକୁ ଯେତେବେଳେ ଆମେ ହରିଙ୍କ ସହିତ ଯୁକ୍ତ କରିବା ତାହେଲେ ଆମର ଏହି ବୁଦ୍ଧି ଦ୍ୱାରା ଆମେ ଏହି ସଂସାରରୁ ଉତ୍ତୀର୍ଣ୍ଣ ହୋଇଯିବା କିନ୍ତୁ ହରିମେଧସ ଶବ୍ଦ ବ୍ୟବହାର କରାଯାଇଛି ସେ ହରିଙ୍କର ଯିଏକି ହରିମେଧସ ତାଙ୍କ ବିଷୟରେ କଥାଂ ସୁଭଦ୍ରାଂ କଥନୀୟ ମାଇନ କଥାଂ ସୁଭଦ୍ରାଂ ଭଗବାନ କଥା ହେଉଛି ସୁଭଦ୍ର ମଙ୍ଗଳମୟ ମଙ୍ଗଳ ପ୍ରଦାନ କରିବ ଭୌତିକ ଜଗତ ହେଉଛି ଅମଙ୍ଗଳମୟ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ଯେତେବେଳେ ଜ୍ଞାନ ସମୟରେ କହୁଛନ୍ତି ସେତେବେଳେ ଅର୍ଜୁନକୁ କହୁଛନ୍ତି 5 ଶ୍ଳୋକରେ ଯେ ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଦୋଷାନୁ ଦର୍ଶନ ଭୌତିକ ଜଗତ ହେଉଛି ଯେଉଁମାନେ ପ୍ରକୃତିରେ ଜ୍ଞାନୀ ବ୍ୟକ୍ତି ସେମାନେ ଜାଣନ୍ତି ଏ ଭୌତିକ ଜଗତ ମଙ୍ଗଳମୟ ନୁହଁ ହେଉଛି ଅମଙ୍ଗଳମୟ ଜଗତ କ'ଣ ଅମଙ୍ଗଳ ନା ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଦୋଷାନୁ ଦର୍ଶନ ଜନ୍ମ ଜଣେ ହେଉଛି ମାନେ ବହୁତ କଷ୍ଟ ସେ ପାଉଛି ମୃତ୍ୟୁ ତ ନିଶ୍ଚିନ୍ତ ଭାବରେ କେହି ଚାହୁଁନାହାନ୍ତି ଭୌତିକ ଜଗତରେ ମୃତ୍ୟୁ ହେବା ପାଇଁ କେହି ଚାହୁଁନାହାନ୍ତି ଏବଂ ଜରା ବାର୍ଦ୍ଧକ୍ୟ ଅବସ୍ଥାକୁ ମଧ୍ୟ କେହି ଚାହାନ୍ତି ନାହିଁ ଏବଂ ବ୍ୟାଧି ରୋଗକୁ ମଧ୍ୟ କେହି ଚାହାନ୍ତି ନାହିଁ କାରଣ ଏସବୁ ଅମଙ୍ଗଳ ଜିନିଷ କିନ୍ତୁ ନ ଚାହିଁଲେ ମଧ୍ୟ ଏ ଅମଙ୍ଗଳମୟ ଜଗତରେ ଏସବୁ ରହିଛି ନିଶ୍ଚିନ୍ତ ଭାବରେ ଆସୁ ସେଥିପାଇଁ ସନାତନ ଗୋସ୍ୱାମୀ ପ୍ରଶ୍ନ ପଚାରିଥିଲେ ମହାପ୍ରଭୁଙ୍କୁ କେ ଆମି କେନେ ଆମାୟ ଯାରେ ତାପତ୍ରୟ ଏହା ନାହିଁ ଜାଣି କେମନେ ହିତ ହଏ ଗ୍ରାମ୍ୟ ବ୍ୟବହାର ପଣ୍ଡିତ ତାଇ ସତ୍ୟ ମାନି ଆପଣାର ହିତାହିତ କିଛୁ ହିଁ ନା ଜାଣି କାହିଁକି ମୋତେ ଏ ଯେଉଁ ତିନି ତାପ ଆମେ କାହିଁକି ଗ୍ରାସ କରୁଛି ଆଧ୍ୟାତ୍ମିକ ଆଦି ଭୌତିକ ଏବଂ ଆଦି ଦୈବିକ ତିନି ପ୍ରକାର ତାପ ରହିଛି ତିନି ପ୍ରକାର ଏଇ ମଙ୍ଗଳ ଅମଙ୍ଗଳମୟ ସବୁ ରହିଛି ସବୁ ଅମଙ୍ଗଳ ରହିଛି କିନ୍ତୁ ତଥାପି ଏ ଅମଙ୍ଗଳମୟ ଜଗତରେ ମଧ୍ୟ ଯଦି ଜଣେ ହରିଙ୍କର ଶରଣରେ ଗଲେ ତାହେଲେ ସେ ମଙ୍ଗଳତା ପ୍ରାପ୍ତ ହେବେ ସେଥିପାଇଁ ଏଠି କହୁଛି କଥା ସୁଭଦ୍ରା ଏଇ ଭଗବାନ କଥା ଶ୍ରବଣରେ ମଙ୍ଗଳ ଜଣେ ପ୍ରାପ୍ତ ହେବ ସୁଭଦ୍ର ସବସେ ଯେଉଁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ଯେତେବେଳେ କଥା କହୁଛନ୍ତି ସେତେବେଳେ ସେ ମଙ୍ଗଳାଚରଣ ସେ କଥା କହୁଛନ୍ତି ତସ୍ମୈ ସୁଭଦ୍ର ସବସେ ନମୋ ନମଃ ସୁଭଦ୍ର ସବ ଭଗବାନ କଥା ଶୁଣିବା ମାତ୍ରେ ମଙ୍ଗଳ ଜଣେ ପ୍ରାପ୍ତ ହେବ ଜଣଙ୍କର ଅମଙ୍ଗଳ ଥିଲେ ମଧ୍ୟ ଯଦି ସେ ଭଗବାନଙ୍କ ବିଷୟରେ ସ୍ମରଣ କରିବ ତାହେଲେ ମଙ୍ଗଳ ତାର ଅମଙ୍ଗଳ ଦୂର ହୋଇଯିବ। ତେଣୁ ଏମିତିକି ଯେଉଁ ରହିଛି କିଏ ଅଜାମିଳ, ଅଜାମିଳ ତାର ମୃତ୍ୟୁ ନିଶ୍ଚିନ୍ତ ହୋଇଯାଇଥିଲା, 88 ବର୍ଷରେ ମୃତ୍ୟୁ ତାର ଆସିଯାଇଥିଲା। ଜନ୍ମରାଜଙ୍କ ଦୂତମାନେ ଆସି ପହଞ୍ଚି ଯାଇଥିଲେ, ଏତେ ଭୟଙ୍କର ରୂପ ଦେଖି ଅଜାମିଳ ଡରିଗଲା, ଭୟ କରିଗଲା। ସେ ଅମଙ୍ଗଳ ମୁହୂର୍ତ୍ତ ସମୟରୁ ମୁହୂର୍ତ୍ତରେ ସେ ଭଗବାନଙ୍କର ମଙ୍ଗଳମୟଙ୍କର ନାମ ନେଇଛି, ନାରାୟଣ ନାମ ନେଇଛି। ଭଗବାନଙ୍କର ନାମ ନେଇଥିବା ସମୟରେ ମ୍ରିୟମାଣ ହରେ ନାମ ଗୁଣନ ପୁତ୍ର ପ୍ରଚାରିତମ ଅଜାମିଳ ବି ଅଗାଧାମ କିମୁଦ ଶ୍ରଦ୍ଧା ଗୁଣନ। ମ୍ରିୟମାଣ ଅମଙ୍ଗଳ ମୁହୂର୍ତ୍ତ ଥିଲା, ମୃତ୍ୟୁ ସମୟ ଥିଲା, କିନ୍ତୁ ସେ ଭଗବାନଙ୍କର ନାମ ନେଇଗଲା, ନାରାୟଣ ନାମ ନେଲା, ହରେ ନାମ ହରିଙ୍କର ନାମ ନେଲା, ଯେଉଁଟାକ ଗୃଣନ ପୁତ୍ର ପ୍ରଚାରିତମ ଯେଉଁ ଭଗବାନଙ୍କ ନାମ ନେଲା, ଭଗବାନ ସିଧାସଳଖ ଚିନ୍ତା କରିନି। ଗୃଣନ ପୁତ୍ର ପ୍ରଚାରିତମ, ପୁତ୍ର 5 ବର୍ଷର ବାଳକ ତାର ଥିଲା, 10ମ ସନ୍ତାନ ଯେ 5 ବର୍ଷର ପୁତ୍ର ନାରାୟଣ ତାର ନାଁ ହୋଇଥିଲା, ସେ ପାଖରେ ଖେଳୁଥିଲା ଏବଂ ତାକୁ ସେ ଡାକିଛି ଗୃଣନ ପୁତ୍ର ପ୍ରଚାରିତମ। କିନ୍ତୁ ତା ଦେହରେ ମଧ୍ୟ ଅଜାମିଳ ବି ଅଗାଧାମ, ସେ ଅମଙ୍ଗଳରୁ ମୁକ୍ତ ହୋଇଗଲା। ଭଗବାନ ଧାମ ମଙ୍ଗଳମୟ ଧାମକୁ ସେ ଚାଲିଗଲେ, ମଙ୍ଗଳମୟ ଧାମକୁ ଯିବା ପାଇଁ ସେ ଯୋଗ୍ୟ ହୋଇଗଲେ। ତେଣୁ କିମୁତ ଶ୍ରଦ୍ଧା ଗୁଣନ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ପରିକିତ ଆଉ ସେମାନଙ୍କ କଥା କ'ଣ କହିବା, କିମୁତ କେଉଁମାନଙ୍କର ନା ଶ୍ରଦ୍ଧା ଗୁଣନ, ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କର ଚିନ୍ତା କରୁଛନ୍ତି, ଭଗବାନ କଥା ଶୁଣୁଛନ୍ତି, ଭଗବାନ କଥା ଗାନ କରୁଛନ୍ତି। ତେଣୁ ଏ ଶ୍ଳୋକର ଭାଷରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଅଜାମିଳ ଯେଉଁ ଭଗବାନଙ୍କ ନାମ ନେଇଥିଲେ, ଚାରି ପ୍ରକାର ଅସୁବିଧା ଥିଲା, ଚାରିଟି ଅମଙ୍ଗଳ ଥିଲା। କ'ଣ ଥିଲା ସେ ଚାରିଟି ଅମଙ୍ଗଳ ନା ମ୍ରିୟମାଣ, ଅମଙ୍ଗଳ ସମୟ ଥିଲା, ମୃତ୍ୟୁ ସମୟ ଆସି ପହଞ୍ଚିଥିଲା। ତେଣୁ ଯେଉଁମାନେ ଅନ୍ତତଃ ପକ୍ଷେ ଜୀବିତ ଅବସ୍ଥାରେ ଅଛନ୍ତି ସେମାନେ ଭଗବାନଙ୍କ ନାମ ନେଲେ କ'ଣ ଫଳ ପ୍ରାପ୍ତ ହେବେ ଚିନ୍ତା କରନ୍ତୁ। ଏବଂ ଅଜାମିଳ ଯଦିଓ ଭଗବାନଙ୍କ ନାମ ନେଇଥିଲେ କିନ୍ତୁ ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିଲେ, ସିଧାସଳଖ ଭଗବାନ କଥା ଚିନ୍ତା କରିନାହାନ୍ତି। ତେଣୁ ଯେଉଁମାନେ ସିଧାସଳଖ ଭାବେ ଭଗବାନଙ୍କ ନାମ ନେବେ ତାହେଲେ କ'ଣ ତାର ଫଳ ହେବ। ମ୍ରିୟମାଣ ହରେ ନାମ ଗୃଣନ ପୁତ୍ର ପ୍ରଚାର ଅଜାମିଳୋପି, ଅଜାମିଳୋପି କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ସବୁ ପ୍ରକାର ପାପ କାର୍ଯ୍ୟ ସେ ଲିପ୍ତ ଥିଲା। ଦେଉତଂ ପାୱନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମସ ଚତୁର୍ବିଧା, ଏଇ ଚାରି ପ୍ରକାର ପାପ ଯେଉଁ ରହିଛି, ପାପର ଚାରୋଟି ମୁଖ୍ୟ ସ୍ଥାନ ରହିଛି, ଏସବୁ ଥିରେ ସେ ରତ ରହିଥିଲା ଅଜାମିଳ। ତେଣୁ ଯେଉଁମାନେ ଏଇ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହୋଇ ପାପକର୍ମରୁ ଦୂରେଇ ରହିକି ଯେଉଁ ଭଗବାନଙ୍କ ନାମ ନେବେ ତାହେଲେ ତାର କ'ଣ ଫଳ ନ ହେବ, ଅଜାମିଳ କି। ଏବଂ ଶ୍ରଦ୍ଧାର ସହିତ ସେ ନାମ ନେଇନଥିଲା, ଯେହେତୁ ମୃତ୍ୟୁ ସମୟ ଆସିଥିଲା, ଅଶ୍ରଦ୍ଧାର ସହିତ ନାମ ନେଇଥିଲା। ତେଣୁ ଯେଉଁମାନେ ଜୀବିତ ଅବସ୍ଥାରେ ସିଧାସଳଖ ଭାବରେ ପାପରୁ ମୁକ୍ତ ହୋଇ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେବେ ତାହେଲେ ତାଙ୍କର କ'ଣ ଫଳ ନ ହେବ, ଏ କଥାଟି ଆମର ଯେଉଁ ସ୍ୱିଜରଲ୍ୟାଣ୍ଡରେ ମୁଁ ଯାଇଥିଲି ଲାଙ୍ଗେନଥାଲରେ, ତାଙ୍କର ଏଇ ଷଷ୍ଠ ସ୍କନ୍ଧ ଭାଗବତ ଚାଲିଥିଲା ମନ୍ଦିରରେ, ମୁଁ ଏଇ କଥାଟି କହିଥିଲି ସେଠି। ତେଣୁ ଏଇ ଯେଉଁ କଥାଟି ଏଇଟା ଇସ୍କନ ଡିଜାଇଟ୍ରିରେ ଆମର ଏଇ ଲେକ୍ଚରଟି ରହିଛି, ତାକୁ ଶୁଣିକରି ଜଣେ ବାଙ୍ଗାଲୋରର ଭକ୍ତ, ତାଙ୍କ ନାଁ ହେଉଛି ଭରତ କଶ୍ୟପ, ସେ ମୋ ପାଖକୁ ଲେଖିଥିଲେ ଯେ ପ୍ରଭୁ ମୁଁ ଏଇଟା ଯେଉଁ ଶୁଣିଲି ଆପଣଙ୍କର ସେ ଇସ୍କନ ଡିଜାଇଟ୍ରିରେ ଶୁଣିଲି, ମୋତେ ବଢ଼ିଆ ଭଲ ଲାଗିଲା, ମୋତେ ଟିକେ କୃପା କରନ୍ତୁ, ମୁଁ କେମିତି ଜଗନ୍ନାଥଙ୍କର ଭକ୍ତ ହେବି, ମୁଁ ଜଗନ୍ନାଥଙ୍କର ଭକ୍ତ, ମୋର ଇଷ୍ଟଦେବ ଜଗନ୍ନାଥ, ଏଇଭଳି ଭାବରେ ସେ ଲେଖିଛନ୍ତି। ତେଣୁ ଏଇ ଯେଉଁ ଭଗବାନ କଥା ଶ୍ରବଣରେ ଏତେ ରହିଛି ଫଳ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ମୈତ୍ରମୁନି କହୁଛନ୍ତି ହେ ବିଦୁର ଯେ ଏବଂ ଏତାଂ ହରି ମେଧସ୍ୱ ହରେ କଥାଂ ସୁଭଦ୍ରାଂ କଥନୀୟ ମାଇନ, କଥନୀୟ ଏ କଥା ହେଉଛି କଥନୀୟ, ଏଇ କଥା ହିଁ କହିବା କଥା, ଅନ୍ୟ କଥା କହିବା କଥା ନୁହଁ। କିନ୍ତୁ ଲୋକମାନେ ଏ କଥା କହୁନାହାନ୍ତି, ଭଗବାନ କଥା କହୁନାହାନ୍ତି। ସେମାନେ ତ ଭଗବାନ ବିଷୟରେ ଜାଣିନାହାନ୍ତି, କ'ଣ କହିବେ? ଆମ ତ ଶୁଣିବା କଥା ଭଗବାନଙ୍କର କଥା, କିନ୍ତୁ ଶୁଣିବା ପାଇଁ ମଧ୍ୟ ତାଙ୍କର ସମୟ ନାହିଁ। ସକାଳୁ ଉଠିଲେ ତ ଚାଲିଲେ, ପଇସା ରୋଜଗାର କରିବା ପାଇଁ କେମିତି ରୋଜଗାର ହେବ? ଏ ମାଇନ କଥନୀୟ ମାଇନ, ମାଇନ କହିଲେ ଭଗବାନଙ୍କର କୃପାମୟ କଥା, ଇଏ ଭଗବାନଙ୍କ କୃପା ଏଥିରେ ଆସୁଛି। ଭଗବାନ କଥା ଦ୍ୱାରା, ଭଗବାନ ଓ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ। ଯେଉଁ କୁହାଯାଇଛି ଯେ ଭଗବାନଙ୍କର କଥା ହେଉଛି ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନ୍ନତ ନାମ ନାମିନ। ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି, ବା ଭଗବାନ କଥା ଭିତରେ କୌଣସି ତଫାତ ନାହିଁ। ନାମ ଚିନ୍ତାମଣି, ଭଗବାନଙ୍କ ନାମ ଦ୍ୱାରା ଆମେ ଯାହା ଚିନ୍ତା କରିବା ସେଇଟା ପ୍ରାପ୍ତ ହୋଇଯିବା। ନାମ ଚିନ୍ତାମଣି କୃଷ୍ଣ ଭଗବାନଙ୍କର ନାମ ଏଭଳି ଚୈତନ୍ୟ ରସ ବିଗ୍ରହ, ଭଗବାନ ନାମ ହେଉଛି ଚୈତନ୍ୟ ଏବଂ ସିଏ ହେଉଛନ୍ତି ରସ ବିଗ୍ରହ, ଏବଂ ସିଏ ହେଉଛନ୍ତି ନାମ ହେଉଛନ୍ତି ପୂର୍ଣ୍ଣ, ସେ ହେଉଛନ୍ତି ଶୁଦ୍ଧ। ଏ ଭୌତିକ ଜଗତରେ ସେ ନୁହଁ ଭଗବାନଙ୍କର ନାମ, ଏବଂ ନିତ୍ୟ ମୁକ୍ତ ଭଗବାନଙ୍କ ନାମ, ଭଗବାନ ଭଳି ନିତ୍ୟ ମୁକ୍ତ। ତେଣୁ ଅଭିନ୍ନତ ନାମ ନାମିନ, ଭଗବାନ ଏବଂ ଭଗବାନ ଭିତରେ, ନାମ ଭିତରେ କୌଣସି ତଫାତ ନାହିଁ। ଅଭିନ୍ନତ ନାମ ନାମିନ, ତେଣୁ ସେହି କଥା ସୁଭଦ୍ରାଂ କଥନୀୟ ମାଇନ ଶୁଣିଜ ଭକ୍ତିଆ ଶ୍ରାବୟତ ବୋସତି ଶ୍ରବୟତ, ଯିଏ ଶୁଣୁଛନ୍ତି ବା ଶ୍ରବଣ କରାଉଛନ୍ତି। ଯେମିତି ଆମର ବିଭିନ୍ନ ପ୍ରକାର ଭାଗବତ ସପ୍ତାହ ଇତ୍ୟାଦି ହେଉଛି, ସେ କଥା ଶ୍ରବଣର ସୁଯୋଗ ପ୍ରଦାନ କରାଯାଉଛି। ନିଜେ ଶୁଣୁଛନ୍ତି, ଅନ୍ୟମାନଙ୍କୁ ଶୁଣିବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ଭକ୍ତିର ସହକାରେ। ଶୁଣନ୍ତ ଭକ୍ତିଆ ଶ୍ରବୟତ ବୋସତି, ଭଗବାନ କଥା ବହୁତ ସୁନ୍ଦର, ବହୁତ କମନୀୟ କଥା। ତେଣୁ ଜନାର୍ଦ୍ଦନ ସ୍ୟାସୁ ହୃଦି ପ୍ରସିଦ୍ଧି, ଏ କଥା ଶୁଣିବା ଦ୍ୱାରା ଆମେ ଯେ ନିଜେ ଆନନ୍ଦିତ ହେଉଛେ ବା ଆମେ ଯେ ନିଜେ ଆନନ୍ଦ ପ୍ରାପ୍ତ ହେଉଛେ ତାହା ନୁହଁ, ଭଗବାନ ନିଜେ ମଧ୍ୟ, ଭଗବାନ ମଧ୍ୟ ଆନନ୍ଦିତ ହେଉଛନ୍ତି। ଜୟ ଶ୍ରୀ ରାଧା ମଧୁର ମଞ୍ଜୁକୀ, ଭଗବାନ ମଧ୍ୟ ଆନନ୍ଦିତ ହେଉଛନ୍ତି। ଜନାର୍ଦ୍ଦନ, ଭଗବାନଙ୍କର ଗୋଟିଏ ନାମ ହେଉଛି ଜନାର୍ଦ୍ଦନ। କିନ୍ତୁ ଯେଉଁମାନେ ମାୟାବାଦୀ ସେମାନେ କହନ୍ତି ଜନତା ଜନାର୍ଦ୍ଦନ। ଜନତା କେମିତି ଜନାର୍ଦ୍ଦନ ହେବେ? ଜନତା କ'ଣ ତାଙ୍କର ଦୁଃଖକୁ ଦୂର କରିପାରିବେ? କିନ୍ତୁ ଭଗବାନ ହେଉଛନ୍ତି ଜନାର୍ଦ୍ଦନ, ସେ ଜନତାଙ୍କର ଦୁଃଖକୁ ଦୂର କରିପାରିବେ, ସେଥିପାଇଁ ତାଙ୍କର ନାମ ହେଉଛି ଜନାର୍ଦ୍ଦନ। ଜନାର୍ଦ୍ଦନ କହିଲେ ସମସ୍ତଙ୍କର ଦୁଃଖକୁ ସେ ଦୂର କରିପାରିବେ, ସେଥିପାଇଁ ସେ ଜନାର୍ଦ୍ଦନ। କିନ୍ତୁ ଜନତା କ'ଣ ଲୋକମାନଙ୍କ ଦୁଃଖ ଦୂର କରିପାରିବେ? ଜନତା ଜନାର୍ଦ୍ଦନ କେବେ ହେଇପାରିବେ? ନରନାରାୟଣ କେବେ ହେଇପାରିବେ ନାହିଁ, ବା ଦରିଦ୍ର କେବେ ନାରାୟଣ ହେଇପାରିବେ ନାହିଁ। ଜନାର୍ଦ୍ଦନ ହେଉଛନ୍ତି ଭଗବାନ, କାହିଁକି ସେ ସମସ୍ତ ଜୀବମାନଙ୍କର ଦୁଃଖକୁ ଦୂର କରନ୍ତି ଜନାର୍ଦ୍ଦନ, ବା ସମସ୍ତଙ୍କୁ ମଙ୍ଗଳ ପ୍ରଦାନ କରନ୍ତି। ତେଣୁ ସେଇ ଜନାର୍ଦ୍ଦନ ଅଶ୍ୟ ଆସୁ ହୃଦି ପ୍ରସିଦ୍ଧ, ଆସୁ ଖୁବ୍ ଶୀଘ୍ର ଭଗବାନ ପ୍ରସିଦ୍ଧିତ ହେଇଯିବେ, ଭଗବାନ ଆନନ୍ଦିତ ହେଇଯିବେ ଖୁବ୍ ଶୀଘ୍ର। ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି ଭାଗବତ ଶାସ୍ତ୍ର ଏଭଳି ଯେ ଯଶାଙ୍ଗୈଶ୍ୱର ମାଣାୟମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦିତ ପୁଂସ ଶୋକ ମୋହ ଭୟାପହା। ଭାଗବତମର ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ବ୍ୟାସଦେବ ମଙ୍ଗଳାଚରଣରେ ଏକଥା କହୁଛନ୍ତି ଯେ ଧର୍ମ ପ୍ରଜିତ କୈତବତ୍ର, ଏଇ ଯେ ଭାଗବତ ଶାସ୍ତ୍ର ଏଭଳି, ଏସବୁ କୈତବ ଧର୍ମକୁ ବାଦ ଦିଆଯାଇଛି। ପ୍ରଭୁପାଦ ମହାରାଜ କହନ୍ତି ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠୁ ଭାଗବତ ଆରମ୍ଭ ହେଇଛନ୍ତି। ଭଗବତ ଗୀତା ଅନ୍ତିମରେ ଭଗବାନ ଅର୍ଜୁନ କହିଲେ, ଅର୍ଜୁନ ମୁଁ ତୁମକୁ ସବୁ ପ୍ରକାର ଧର୍ମ କହିଲି, କିନ୍ତୁ ବର୍ତ୍ତମାନ ସବୁ ଧର୍ମକୁ ତ୍ୟାଗ କର, ସର୍ବଧର୍ମାନ ପରିତ୍ୟଜ ବୋଲି କହିଲେ। ଅର୍ଜୁନ ଶୁଣିକରି ଆଶ୍ଚର୍ଯ୍ୟ ହେଉଛନ୍ତି, ପ୍ରଭୁ ଆପଣ ଧର୍ମ ବିଷୟରେ ମୋତେ ସବୁ କହିଲେ, ପୁଣି ବର୍ତ୍ତମାନ କହୁଛନ୍ତି ସର୍ବଧର୍ମ ପରିତ୍ୟାଜ୍ୟ, ସବୁ ତ୍ୟାଗ କରିବା ପାଇଁ କହୁଛନ୍ତି? ନା, ସବୁ ତ୍ୟାଗ କରିବା କହିବାର ଉଦ୍ଦେଶ୍ୟ ହେଉଛି ମାମ ଏକଂ ଶରଣଂ ବ୍ରଜ, ସବୁ ଧର୍ମ ତ୍ୟାଗ କରି କେବଳ ମୋର ଏକମାତ୍ର ମୋର ଶରଣରେ ଯାଅ, ଅନ୍ୟ କାହାର ଶରଣରେ ଯିବା ଦରକାର ନାହିଁ। ତେଣୁ ମାମ ଏବେ ଏସ୍ଏସି, ମୋର ଶରଣରେ ଗଲେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ। ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏବଂ ଅହଂକଂ ସର୍ବପାପେ ବ୍ୟୋ, ପ୍ରଭୁ ମୁଁ ସବୁ ଯେଉଁ ଧର୍ମ ତ୍ୟାଗ କରିବି ତାହେଲେ ସେଇଟା ପାପ ହେବନି? ନା, ହଉ କ'ଣ ହେଲା, ମୁଁ ତୁମକୁ ସେ ସବୁ ପାପରୁ ମୁକ୍ତ କରିବି, ଅହମ ତ ଆମ ସର୍ବପାପ ଏବେ ମୁକେଇ ସ୍ୱାମୀ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଏଇଟା କେତେ ଦୂର କରିବା ଆମେ। ଭଗବାନ କହୁଛନ୍ତି ମା ସୂଚ, ତୁମେ ସୂଚନା କରିବା ଦରକାର ନାହିଁ, ସବୁକିଛି ତ୍ୟାଗ କରି ମୋର ଶରଣରେ ଆସ। ତେଣୁ ଅର୍ଜୁନ ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଇଛନ୍ତି। ପ୍ରଭୁ କରିଷ୍ୟ ବଚନମ୍ ତବ, ମୋର ବର୍ତ୍ତମାନ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ ମୟାଚିତୋ ସ୍ଥିତୋସ୍ମିଗତ ସନ୍ଦେହ, କରିଷ୍ୟ ବଚନମ୍ ତବ, ପ୍ରଭୁ ମୁଁ ସବୁ ଧର୍ମ ତ୍ୟାଗ କରିକିରି ଆପଣଙ୍କ ଶରଣରେ ଯିବି, କାରଣ ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି। ତେଣୁ ଭଗବତ ଗୀତା ଅନ୍ତିମରେ ଯେଉଁ ଭଗବାନ କହିଲେ, ଭାଗବତମର ଆରମ୍ଭରେ ବ୍ୟାସ ସେ କଥା କହିଲେ, ଦ୍ୱିତୀୟ ଶ୍ଳୋକରେ ସେ କଥା କହିଲେ, ଧର୍ମ ପ୍ରଜିତ କୈତବତ୍ର, ସମସ୍ତ ଧର୍ମ କୈତବ ଧର୍ମକୁ ବାଦ ଦିଆଯାଇଛି ଭାଗବତମରେ। ତେଣୁ ଏଇ ଭାଗବତ ଜଣେ ଶ୍ରବଣ କରିବା ମାତ୍ରେ, ଅଧ୍ୟୟନ କରିବା ମାତ୍ରେ ବା ଶୁଣିବା ମାତ୍ରେ ସେ ଶୁଶ୍ରୁଷୁଭି ତତ୍କ୍ଷଣାତ୍ ଭଗବାନ ତାଙ୍କ ହୃଦୟରେ ବନ୍ଦୀ ହୋଇଯାଆନ୍ତି। ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ ଶରଣାଂ ସତାଂ, ଏଇ ଯେଉଁ ଶ୍ଳୋକଟିରେ ଅତ୍ର ଶବ୍ଦ ତିନି ଥର ବ୍ୟବହାର କରାଯାଇଛି। ତେଣୁ ଧର୍ମ ପ୍ରଜିତ କୈତବତ୍ର, କୈତବ ଧର୍ମ ଏଥିରେ ବାଦ ଦିଆଯାଇଛି, ଅନ୍ୟ କୌଣସି ଶାସ୍ତ୍ରରେ ବାଦ ଦିଆଯାଇ ନାହିଁ। ବିଶ୍ୱନାଥ ଚକୁଟା ଭାଷ୍ୟ କହୁଛନ୍ତି, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ ଶରଣାଂ ସତାଂ, ନିର୍ମତ୍ସର ଏଇ ଭୌତିକ ଜଗତ ହେଉଛି ମତ୍ସରତାର ଜଗତ, ମତ୍ସରତା କହିଲେ ଈର୍ଷା, ସମସ୍ତଙ୍କର ଈର୍ଷା ରହିଛି ଭୌତିକ ଜଗତରେ, ଏବଂ ଏଇ ଈର୍ଷା ଆରମ୍ଭ ହେଲା ଜଣେ ଯେତେବେଳେ ଭଗବାନଙ୍କୁ ଈର୍ଷା କରୁଛି, ସେତେବେଳଠୁ ତା'ର ଏଇ ଭୌତିକ ଜଗତରେ ପତନ ହେଉଛି। ତେଣୁ ତା'ର ଈର୍ଷା ରହୁଛି, ଈର୍ଷା କହିଲେ ଅନ୍ୟର ସୁଖ ଦେଖିଲେ ତାକୁ ଦୁଃଖ ଲାଗିବ। ତେଣୁ ଏଇ ଯେଉଁ ମତ୍ସରତା ବା ଈର୍ଷା ଯେଉଁ ରହିଛି, ଏଇଠୁ ଯେଉଁମାନେ ଶୂନ୍ୟ ମତ୍ସରତା ନିର୍ମତ୍ସର ଯେଉଁମାନେ ଶ୍ରେଷ୍ଠ ନିର୍ମତ୍ସରମାନଙ୍କ ପାଇଁ ଏଇ ଭାଗବତ ଶାସ୍ତ୍ର ବର୍ଣ୍ଣନା କରାଯାଉଛି, କାରଣ ଏଥିରେ କୌଣସି କୈତବ ଧର୍ମ ବର୍ଣ୍ଣନା କରାଯାଇ ନାହିଁ। ପରମ ନିର୍ମତ୍ସରଣାଂ ସତାନ, ଯେଉଁମାନେ ଭଗବାନ ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ହେଉଛନ୍ତି ସତାନ। ତାପରେ ପରମ ନିର୍ମତ୍ସରଣ ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ, ବାସ୍ତବ ବସ୍ତୁ ଏଇଥିରେ ଅଛନ୍ତି, ଅନ୍ୟ କୌଣସିରେ ବାସ୍ତବ ବସ୍ତୁ ବର୍ଣ୍ଣନା କରାଯାଏ ନାହିଁ, ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ। ଏବଂ ଶିବଦମ ଏଇ ମଙ୍ଗଳମୟ, ଏଇ ଅମଙ୍ଗଳମୟ ଜଗତରେ ଭଗବାନଙ୍କ ସମ୍ବନ୍ଧୀୟ ସବୁକିଛି ମଙ୍ଗଳମୟ, ଶିବଦମ ବ୍ୟବହାର କରାଯାଇଛି। ଏବଂ ତାପତ୍ରୟ ଉନ୍ମିଳନମ, ତ୍ରିତାପରେ ଯେଉଁମାନେ ଦଗ୍ଧୀଭୂତ ହେଉଛନ୍ତି, ଆଦିଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ଏ ଯେଉଁ ତିନି ପ୍ରକାର ତାପ ରହିଛି, ଏଥିରେ ସମସ୍ତେ ସବୁବେଳେ ଦଗ୍ଧୀଭୂତ ହେଉଛନ୍ତି, କିନ୍ତୁ ଜଣେ ଯେତେବେଳେ ଭାଗବତ ଶ୍ରବଣ କରିବା ପାଇଁ ଆରମ୍ଭ କରୁଛନ୍ତି ସେତେବେଳେ ସେମାନେ ତାପତ୍ର ଉନ୍ମିଳନମ, ତାଙ୍କ ସବୁ ତାପତ୍ର ଦୂର ହୋଇଯାଉଛି ଉନ୍ମିଳନମ। ତେଣୁ ଶ୍ରୀମଦ୍ ଭାଗବତେ ମହାମୁନି କୃତେ, ଏଇ ଯେଉଁ ଭାଗବତମ ଶ୍ରୀମଦ୍ ଭାଗବତମ, ଏ ମହାମୁନି କହିଲେ ନାରାୟଣ ନାରାୟଣ ଏଇ ଜ୍ଞାନକୁ ପ୍ରଦାନ କରିଛନ୍ତି ମହାମୁନି କୃତେ, ଆଉ କିମ୍ବା ପରେଶ ଆଉ କିଏ ଈଶ୍ୱର ଅଛନ୍ତି ଆଉ କାହାର ଶରଣରେ ଆମେ ଯିବା, କିମ୍ବା ପରେ ସଦ୍ୟ ରୁଗ୍ୟ ବନ୍ଦ୍ୟ ତତ୍ର, ଏଇ ଶାସ୍ତ୍ର ଶ୍ରବଣ ମାତ୍ରକେ ଭଗବାନ ସମସ୍ତଙ୍କ ହୃଦୟରେ ସଦ୍ୟ ସାଙ୍ଗେ ସାଙ୍ଗେ ବନ୍ଦୀ ହୋଇକି ରହିବେ, ସେ ଆଉ ଯାଇପାରିବେ ନାହିଁ। ସଦ୍ୟ ହୃଦୟ ହୃଦୟ ତତ୍ର ପୃଥିବୀ ଶୁଶ୍ରୁଷୁଭି ତତ୍କ୍ଷଣାତ୍, ଶୁଶ୍ରୁଷୁଭି ପୃଥିବୀ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଭାଗବତ ଶ୍ରବଣ କରିବେ, ଶୁଶ୍ରୁଷୁଭି ଠିକ୍ ଭାବରେ ଯଦି ଶ୍ରବଣ କରିବେ ଭଗବାନ ତତ୍କ୍ଷଣାତ୍ ସାଙ୍ଗେ ସାଙ୍ଗେ ଭଗବାନ ତାଙ୍କ ହୃଦୟରେ ବନ୍ଦୀ ହୋଇଯିବେ। ତେଣୁ ଏଠି ମଧ୍ୟ ମୈତ୍ରମୁନି ବିଦ୍ରୁଙ୍କୁ କହୁଛନ୍ତି, ଜନାର୍ଦ୍ଦନସ୍ୟ ଆଶୁ ହୃଦି ପ୍ରସିଦ୍ଧି, ଭଗବାନ ତାଙ୍କ ହୃଦୟରେ ଆନନ୍ଦିତ ହୋଇଯିବେ, ତାଙ୍କ ହୃଦୟରେ ବନ୍ଦୀ ହୋଇଯିବେ, ତାଙ୍କ ହୃଦୟରେ ସେ ଆନନ୍ଦ ପ୍ରାପ୍ତ ହେବେ ଭଗବାନ। ଭଗବାନ ଆନନ୍ଦ ପ୍ରାପ୍ତ ହେଲେ ଆମେ ମଧ୍ୟ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଏଇ ଯେଉଁ ଶ୍ରବଣ କଥା ଶ୍ରବଣର ରହିଛି ମହାତ୍ମା ଅନେକ ରହିଛି, ଆମେ ଆଉ ଦୁଇଟି ଶ୍ଳୋକରେ ମଧ୍ୟ ଏଇ କଥା ଶ୍ରବଣ ମହାତ୍ମା ବିଷୟରେ ବର୍ଣ୍ଣନା କରାଯିବ, ସରିଲା ପରେ ଏଇ ଅଧ୍ୟାୟ ସରିବ, ତୃତୀୟ ଅଧ୍ୟାୟ ସରିବ। ତେଣୁ ବର୍ତ୍ତମାନ ଆମର ସମୟ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଦାୟୀ ଗୌରବାନନ୍ଦେ ଅଲ୍ ବୋଡ଼ି ଷ୍ଟେସନ୍ ଟୁ ବୋଡ଼ିଜ ଅଲ୍ ବୋଡ଼ି ଷ୍ଟେସନ୍।